ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ମୁଖ୍ୟ ସମ୍ବାଦ, ଦେଶର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଆଜି ଶପଥ ନେବେ ଏନ୍ଡିଏ ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି। ଆସନ୍ତା 12 ତାରିଖରେ ଅନୁଷ୍ଠିତ ହେବ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ। 11 ତାରିଖରେ ବିଧାୟକ ଦଳର ବୈଠକ। ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ, କୃତକାର୍ଯ୍ୟ ହେଲେ 48,000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ସଂସଦୀୟ ଦଳ ନେତା ନରେନ୍ଦ୍ର ମୋଦି ଆଜି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ଆଜି ସନ୍ଧ୍ୟା 7:15ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଶ୍ରୀ ମୋଦି ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ନୂତନ ସଦସ୍ୟମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ। ପୂର୍ବରୁ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ସୂଚନା ଅନୁସାରେ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ପଡ଼ୋଶୀ ଦେଶର ନେତାମାନେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ୍ ବିକ୍ରମାସିଂହେ, ମାଳଦ୍ୱୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୈଜୁ, ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବୀନ୍ କୁମାର ଜୁଗନୌଥ, ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ, ଭୁଟାନର ପ୍ରଧାନମନ୍ତ୍ରୀ ଶେରିଂ ଟୋବ୍ଗେ ପ୍ରମୁଖ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଶ୍ରୀ ମୋଦି ନୂଆଦିଲ୍ଲୀସ୍ଥିତ ରାଜଘାଟଠାରେ ମହାତ୍ମା ଗାନ୍ଧୀ ଓ ସଦୈବ ଅଟଳଠାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଏହାଛଡ଼ା ସେ ଜାତୀୟ ଯୁଦ୍ଧ ସ୍ମାରକୀରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ଶପଥ ଗ୍ରହଣ ସମାରୋହକୁ ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଆଜି ସନ୍ଧ୍ୟା 6:45ରୁ ଓଡ଼ିଆ ଭାଷାରେ ସିଧା ପ୍ରସାରଣ କରାଯିବ। ଏହି କ୍ରମରେ ଆଜିର ସନ୍ଧ୍ୟା ଆଞ୍ଚଳିକ ସମ୍ଭାଦ 6:45 ପରିବର୍ତ୍ତେ ସନ୍ଧ୍ୟା 6:30ରେ ପ୍ରସାରଣ କରାଯିବ। ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ବିଜେପି ସଂସଦୀୟ ବୋର୍ଡରେ ଚୂଡ଼ାନ୍ତ ନିଷ୍ପଭି ହେବ। ତେବେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ ହୋଇଛି। ଆସନ୍ତାକାଲି ପରିବର୍ତ୍ତେ 12 ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବିଜେପି ମୁଖପାତ୍ର ଯତୀନ ମହାନ୍ତି ସୂଚନା ଦେଇଛନ୍ତି। 11 ତାରିଖରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ। ଇତିମଧ୍ୟରେ ଦୁଇଜଣ ବିଜେପି ନେତା ମଧ୍ୟପ୍ରଦେଶର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିଶ୍ୱାସ କୈଳାସ ସାରଙ୍ଗ ଏବଂ ମଧ୍ୟପ୍ରଦେଶ ବିଜେପିର ପୂର୍ବତନ ସଂଗଠନ ମନ୍ତ୍ରୀ ଆଶୁତୋଷ ତିୱାରୀ ଭୁବନେଶ୍ୱରଠାରେ ପହଞ୍ଚ ଶପଥ ଗ୍ରହଣ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି। ରାଜ୍ୟର ବିଭିନ୍ନ ବିଭାଗରେ ଅବସର ପରେ ପୁନଃ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କ ତଥ୍ୟ ଜଣାଇବା ଲାଗି ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍ରେ ସମ୍ପୃକ୍ତ କର୍ମଚାରୀଙ୍କ ନାମ, ପଦବୀ, ବିଭାଗ ନାମ, ପୁନଃ ନିଯୁକ୍ତି ସମୟ ଏବଂ ଅବଧି ତଥା ଦରମା ସମ୍ପର୍କରେ ଜଣାଇବାକୁ ସୂଚନା ଦିଆଯାଇଛି। ରାଜ୍ୟ ଗୃହ ବିଭାଗର ଓଏସ୍ଡିଙ୍କ ପକ୍ଷରୁ ଏ ସମ୍ପର୍କରେ ପୁଲିସ୍ ମହାନିର୍ଦ୍ଦେଶକ, ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନ ସିଇଓ, ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ, ଜେଲ୍ ମହାନିର୍ଦ୍ଦେଶକ, ଓଡ଼ିଶା ପୁଲିସ୍ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ, ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଆଦିଙ୍କୁ ପତ୍ର ଲେଖାଯାଇଥିବା ଜଣାଯାଇଛି। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡ୍ଭାନ୍ସଡ୍ 2024ର ଫଳାଫଳ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ 48,248 ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଆଇଆଇଟି ଦିଲ୍ଲୀ ଜୋନ୍ର ବେଗ୍ ଲାହୋଟି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଫଳାଫଳକୁ ଛାତ୍ରଛାତ୍ରୀ ଆଇଆଇଟି ଜେଇ ଆଡ୍ଭାନ୍ସର ୱେବ୍ସାଇଟ୍ www.jeeadv.ac.in ଦେଖିପାରିବେ। ଆସନ୍ତା 10 ତାରିଖଠାରୁ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ କାଉନ୍ସେଲିଂ ଜରିଆରେ ଦେଶର 23ଟି ଆଇଆଇଟିରେ ନାମ ଲେଖାଇପାରିବେ। ସମ୍ଭଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ନିମନ୍ତେ ଗତକାଲି ପତରପିଣ୍ଡି ପରମ୍ପରା ସମ୍ପନ୍ନ ହୋଇଛି। ଆସନ୍ତାକାଲି ବରାନୁଗମନ ହେବ। ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ଭଲପୁର ସହର ଉତ୍ସବ ମୁଖରିତ ହୋଇଛି। ଏ ସମ୍ପର୍କରେ ଆମ ସମ୍ଭଲପୁର ସମ୍ଭାଦଦାତା ଗୁଣମଣି ବିଶ୍ୱାଳଙ୍କ ରିପୋର୍ଟ।
ସମ୍ଭଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସଜେଇ ହୋଇଛି ସମ୍ବଲପୁର ସହର। ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଦେବଦମ୍ପତିଙ୍କ ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ସରିଲାଣି। ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ପତରପେଣ୍ଡି ଓ ନୃସିଂହ ନିୟୁତା ବା ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ସରିଲାଣି। ସେହିପରି ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ବୁଢ଼ାରଜାଡ଼ ପାହାଡ଼େଶ୍ୱର ବାବାଙ୍କ ସମେତ ଅନ୍ୟ ଶିବାଳୟରେ ଗତକାଲି ପତରପେଣ୍ଡି କାର୍ଯ୍ୟକ୍ରମ ସରିଥିବା ବେଳେ ଆଜି ରାତ୍ରି ସମୟରେ ଦେବ ନିମନ୍ତ୍ରଣ ରହିଛି। ଶୀତଳଷଷ୍ଠୀ ଯାତ୍ରାରେ ସମ୍ବଲପୁର ସହରରେ 10,000ରୁ ଉର୍ଦ୍ଧ୍ୱ କଳାକାରଙ୍କର ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ରାତ୍ରି ସମୟରେ ଦେବଦେବ ମହାଦେବଙ୍କର ବରାନୁଗମନ କାର୍ଯ୍ୟକ୍ରମ ଥିବାବେଳେ 11 ତାରିଖ ଭୋର ସମୟରେ ହସ୍ତଗଣ୍ଠି ପଡ଼ିବ। 12 ତାରିଖ ଦେବଦମ୍ପତି ନଗର ପରିକ୍ରମା କରି ଶ୍ରଦ୍ଧାଳୁଙ୍କୁ ଯୁଗଳମୂର୍ତ୍ତି ଦର୍ଶନ ଦେବେ। ତେବେ ଶୀତଳଷଷ୍ଠୀକୁ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ବେଶ୍ ତତ୍ପର ରହିଛି। ଆକାଶବାଣୀ ପାଇଁ ସମ୍ବଲପୁରରୁ ମୁଁ ଗୁଣମଣି ବିଶ୍ୱାଳ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଶୀତଳଷଷ୍ଠୀ ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ଆରଡ଼ି ପୀଠରୁ ବାବା ଆଖଣ୍ଡଳମଣି ଓ ମା' ପାର୍ବତୀଙ୍କ ନିମନ୍ତ୍ରଣ ପତ୍ର ଆଜି ଯାଜପୁରର ମା' ବିରଜା ଏବଂ ଭଦ୍ରକର ମା' ଭଦ୍ରକାଳୀଙ୍କ ପୀଠରେ ପହଞ୍ଚ ନିମନ୍ତ୍ରଣ କରାଯାଇଛି। ଏଥିସହିତ ଗୁଳ ମଙ୍ଗଳା କାର୍ଯ୍ୟ, ଶିବପାର୍ବତୀଙ୍କ ପରିବାର ପକ୍ଷରୁ ଦେବତା, ପୂଜକ ଏବଂ ଗ୍ରାମବାସୀଙ୍କୁ ନିମନ୍ତ୍ରଣ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି। ପୁରୀ ଶ୍ରୀମନ୍ଦିର ପାଇଁ ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍ କ୍ୟୁରୀ ଏନ୍କେ ମହାନ୍ତି ଗତକାଲି ପୁରୀରେ ଆଲୋକୀକରଣ କାର୍ଯ୍ୟ ସହ ନାଟମଣ୍ଡପ ବିମ୍ ମରାମତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଏଏସ୍ଆଇ ପକ୍ଷରୁ ଚାଲିଥିବା ନାଟମଣ୍ଡପର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପୂର୍ବରୁ ଜଗମୋହନ ମରାମତି କାର୍ଯ୍ୟ ଶେଷ ହୋଇଥିଲା। ଆଗାମୀ ଦିନରେ ଏଏସ୍ଆଇ ଏହାର ସଂରକ୍ଷଣ କାର୍ଯ୍ୟ କରିବ। ସୂଚନା ଅନୁସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଫୋକସ୍ ଲାଇଟ୍ ବନ୍ଦ ହୋଇଥିବା ଜାଣି ସେ ଉଦ୍ବେଗ ପ୍ରକାଶ କରିଥିଲେ। ଏହାସହ ଶ୍ରୀ ମହାନ୍ତି ପୁନଃ ଆଲୋକୀକରଣ ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ 3 ରଥର 42 ଚକ ନିର୍ମାଣ ଶେଷ ହୋଇଛି। ଶ୍ରୀନଗରସ୍ଥିତ ଅସ୍ଥାୟୀ ରଥକଳାରେ ରଥର ପାଟଦଣ୍ଡ ଚୌପଟ କାର୍ଯ୍ୟ ଜାରି ରହିଛି। 3 ରଥର 3 ଭୂଇଁ ପାଇଁ 12 ଲେଖାଏଁ ଚୌପଟ ଭୂଇଁ ଚଉତା କାଠରେ ପାଖୁଡ଼ା ବିନ୍ଧ ଆରମ୍ଭ ହୋଇଛି। ଏଥିସହିତ 3 ରଥର 4 ନାହାକା ନିର୍ମାଣ ପାଇଁ ରଥ ଅମିନ ଭୋଇ ସେବକଙ୍କ ସହାୟତାରେ 3 ରଥ ଚାଳିକୁ ଧୌରା କାଠ ଯୋଗାଇ ଦିଆଯାଇଛି। ରୂପକାର ସେବକମାନେ କୋଣ ଗୁଜରେ ସିଂହ ବିଡ଼ାଳ ରୂପ ଖୋଦେଇ ସହ ପୋଲିସ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ଗୟଳକଣ୍ଟା, ଭୂଇଁକଣ୍ଟା ଏବଂ ବିଡ଼ିଆ କଣ୍ଟା ଆଦି ନିର୍ମାଣ କରୁଛନ୍ତି। ଅଭିଲେଖାଗାରର ଉପଯୋଗିତା ଓ କାର୍ଯ୍ୟକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ଅଭିଲେଖାଗାର ଦିବସ ପାଳନ କରାଯାଉଛି। 1907 ଜୁନ୍ 9 ତାରିଖରେ ଅନ୍ତର୍ଜାତୀୟ ଅଭିଲେଖା ପରିଷଦ ପକ୍ଷରୁ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷ ସାଇବର ଆର୍କାଇଭ୍ସ ବାର୍ତ୍ତା ନେଇ ଏହି ଦିବସ ପାଳନ କରାଯାଉଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରବେଶ କରିଛି। ଏହାର ପ୍ରଭାବରେ ଗତକାଲି ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଜଣାପଡ଼ିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ ଏବଂ ନୂଆପଡ଼ା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ସମ୍ବଲପୁର ଓ ବୌଦ୍ଧରେ ଦିନର ସର୍ବୋଚ୍ଚ ତାପମାତ୍ରା 40.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ପାଣିପାଗ କେନ୍ଦ୍ର ପକ୍ଷରୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ନେଇ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଦେଶର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଆଜି ଶପଥ ନେବେ ଏନ୍ଡିଏ ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି। ଆସନ୍ତା 12 ତାରିଖରେ ଅନୁଷ୍ଠିତ ହେବ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ। 11 ତାରିଖରେ ବିଧାୟକ ଦଳର ବୈଠକ। ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ। କୃତକାର୍ଯ୍ୟ ହେଲେ 48,000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।